ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ଗ୍ରାମବାସୀଙ୍କୁ ସମ୍ମାନଜନକ ଭାବେ ଜୀବନ ଅତିବାହିତ କରିବାକୁ ସରକାର ପ୍ରାଥମିକତା ଦେଉଛନ୍ତି କହିଲେ ପ୍ରଧାନମନ୍ତ୍ରୀ। ସଡ଼କ ସୁରକ୍ଷା ଓ ଦୁର୍ଘଟଣା ହ୍ରାସ ପାଇଁ ବସ୍ରେ ଇଲେକ୍ଟ୍ରୋନିକ୍ ସ୍ମାର୍ଟ ଡିଭାଇସ୍ ଲଗାଯିବା ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା। ଚଳିତ ମାସ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଅର୍ଥରାଶି ପ୍ରଦାନ କରାଯିବ କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏବଂ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଇଣ୍ଡିଆନ୍ ସୁପର ଲିଗ୍ ଫୁଟବଲ ପ୍ରତିଯୋଗିତାରେ ଓଡ଼ିଶା ଏଫ୍ସି ଓ ଏଫ୍ସି ଗୋଆ ମଧ୍ୟରେ ହେବ ମୁକାବିଲା। ଗ୍ରାମବାସୀଙ୍କୁ ସମ୍ମାନଜନକ ଭାବେ ଜୀବନ ଅତିବାହିତ କରିବାର ପ୍ରାଥମିକତା ପ୍ରଦାନ ପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ନୂଆଦିଲ୍ଲୀଠାରେ ଆଜି ଗ୍ରାମୀଣ ଭାରତ ମହୋତ୍ସବ 2025କୁ ଉଦ୍ଘାଟନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଗ୍ରାମାଞ୍ଚଳକୁ ଆତ୍ମନିର୍ଭରଶୀଳ କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ 3,00,000 କୋଟି ଟଙ୍କା ସହାୟତା ପ୍ରଦାନ କରାଯାଇଛି। ସ୍ୱଚ୍ଛ ଭାରତ ଅଭିଯାନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜଳଜୀବନ ମିଶନ ସମେତ ସରକାରଙ୍କ ସମସ୍ତ ପଦକ୍ଷେପ ଗ୍ରାମାଞ୍ଚଳର ବିକାଶ ପାଇଁ ଉଦ୍ଦିଷ୍ଟ ବୋଲି ଶ୍ରୀ ମୋଦି ଉଲ୍ଲେଖ କରିଛନ୍ତି। 1,50,000ରୁ ଅଧିକ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ମାଧ୍ୟମରେ ଲୋକମାନେ ଉନ୍ନତ ସ୍ୱାସ୍ଥ୍ୟସେବା ପାଇପାରୁଛନ୍ତି। ଡିଜିଟାଲ ଜ୍ଞାନକୌଶଳ ସହାୟତାରେ ଦେଶର ଶ୍ରେଷ୍ଠ ଡାକ୍ତର ଏବଂ ହସ୍ପିଟାଲଗୁଡ଼ିକ ସହ ଗ୍ରାମାଞ୍ଚଳକୁ ଯୋଡ଼ାଯାଇପାରିଛି। ଆସନ୍ତା 9 ତାରିଖ ପର୍ଯ୍ୟନ୍ତ ଭାରତ ମଣ୍ଡପମ୍ଠାରେ ଅନୁଷ୍ଠିତ ହେଉଥିବା ଏହି ମହୋତ୍ସବର ଶୀର୍ଷକ ରହିଛି 2047 ବିକଶିତ ଭାରତ ଗଠନ ପାଇଁ ସଶକ୍ତ ଗ୍ରାମୀଣ ବ୍ୟବସ୍ଥା। ଏହି କାର୍ଯ୍ୟକ୍ରମରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଯୋଗ ଦେଇଥିଲେ। ସଡ଼କ ସୁରକ୍ଷା ଏବଂ ଦୁର୍ଘଟଣା ହ୍ରାସ ପାଇଁ ବସ୍ରେ ଇଲେକ୍ଟ୍ରୋନିକ୍ ସ୍ମାର୍ଟ ଡିଭାଇସ୍ ଲଗାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟ ସଡ଼କ ସୁରକ୍ଷା ମାସ ପାଳନକୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଗାମୀ ଦିନରେ ଟ୍ରାଫିକ୍ ସମସ୍ୟାର ସମାଧାନ ପାଇଁ 2,000 ଟ୍ରାଫିକ୍ କର୍ମଚାରୀ ପଦବୀ ସୃଷ୍ଟି ସହ ଚଳିତ ବର୍ଷ 500 ଟ୍ରାଫିକ୍ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବ। ସଚେତନ ନାଗରିକ ଭାବେ ସମସ୍ତଙ୍କ ସୁରକ୍ଷା ଲାଗି ଟ୍ରାଫିକ୍ ନିୟମ ମାନି ଚଳିବା ପାଇଁ ଉପସ୍ଥିତ ଜନତାଙ୍କୁ ଶ୍ରୀ ମାଝୀ ଶପଥ ପାଠ କରାଇଛନ୍ତି।
ସଡ଼କ ଦୁର୍ଘଟଣା ଓ ଏଥିରେ ହେଉଥିବା ମୃତ୍ୟୁ ସଂଖ୍ୟା କମ୍ କରିବା ପାଇଁ ଆମର ଏକ ନୂତନ ଅଭିଯାନ ଆରମ୍ଭ ହୋଇଛି, ତାହା ହେଉଛି ସୁରକ୍ଷିତ ଭାବରେ ଘରକୁ ଫେରନ୍ତୁ, କମ୍ ହୋମ୍ ସେଫ୍। ଏହି ଅଭିଯାନର ମୂଳ ଲକ୍ଷ୍ୟ ହେଉଛି ସଡ଼କ ସୁରକ୍ଷା ସଚେତନତାକୁ ପ୍ରତି ସହର, ଗାଁ ଏପରିକି ଘରେ ଘରେ ପହଞ୍ଚାଇବା, ନିଜେ ସଚେତନ ହେବା ସହ ଅନ୍ୟମାନଙ୍କୁ ସଚେତନ କରାଇବା। ଘରୁ ବାହାରି ଯାଉଥିବା ପ୍ରତିଟି ଜୀବନ ଯେପରି ନିରାପଦରେ ଘରକୁ ଫେରି ଆସିବ ସେଥିପାଇଁ ଉଦ୍ୟମ କରିବା।
ଏହି ଅବସରରେ ଏକ ପଦଯାତ୍ରା ମାଷ୍ଟର କ୍ୟାଣ୍ଟିନ୍ ଛକଠାରୁ ରାମ ମନ୍ଦିର ଯାଏ ପରିକ୍ରମା କରିଥିଲା। ଅଭିଯାନରେ ପରିବହନ ବିଭାଗ, ଏନ୍ସିସି କ୍ୟାଡେଟ୍, ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ ଏବଂ କଳାକାରମାନେ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମରେ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା, ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ମେୟର ସୁଲୋଚନା ଦାସ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ସମେତ ପରିବହନ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ରାଜ୍ୟର ପ୍ରତ୍ୟେକ ଗାଁରେ ପାନୀୟ ଜଳ ଯୋଗାଣ ଏବଂ ବିଦ୍ୟୁତ୍ ସଂଯୋଗର ସ୍ଥିତି ସଂକ୍ରାନ୍ତରେ ଜଣାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ଆଇନସେବା ପ୍ରାଧିକରଣ ଏ ସଂକ୍ରାନ୍ତ ରିପୋର୍ଟ ଦାଖଲ କରିବେ। ମୁଖ୍ୟ ବିଚାରପତି ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂ ଓ ଜଷ୍ଟିସ୍ ସାବିତ୍ରୀ ରଥଙ୍କ ଖଣ୍ଡପୀଠ ଏହି ଆଦେଶ ଦେଇଥିବାବେଳେ ପରବର୍ତ୍ତୀ ଶୁଣାଣି 9 ତାରିଖକୁ ଧାର୍ଯ୍ୟ ହୋଇଛି। ନୟାଗଡ଼ ଜିଲ୍ଲାର କିଛି ଗ୍ରାମବାସୀ ସେମାନଙ୍କୁ ବିଦ୍ୟୁତ୍ ସଂଯୋଗ ଓ ପାଣି ଯୋଗାଣ ଭଳି ମୌଳିକ ସୁବିଧା ମିଳୁନଥିବା ନେଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେହି ସୁବିଧା ମିଳିନାହିଁ। ଏହା ବିରୋଧରେ ସେମାନଙ୍କ ପକ୍ଷରୁ ଏକ ବେସରକାରୀ ଅନୁଷ୍ଠାନ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ। ପୁରୀରେ ବେଆଇନ ନିର୍ମାଣ ରୋକିବା ନେଇ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ସ୍କ୍ୱାଡ୍ ଗଠିତ ହୋଇଛି। ପୁରୀ କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷ, ପିକେଡିଏ ଓ ପୌର ସଂସ୍ଥା ପକ୍ଷରୁ ମିଳିତ ଭାବେ ପୂର୍ବତନ ସେନା କର୍ମଚାରୀମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ସ୍କ୍ୱାଡ୍ ନିର୍ମାଣ କରାଯାଇଛି। ସମୁଦ୍ରକୂଳ ଅଞ୍ଚଳଠାରୁ ଆରମ୍ଭ କରି ସହରରେ ଥିବା ସମସ୍ତ ବେଆଇନ ନିର୍ମାଣ ରୋକାଯିବାକୁ ନେଇ ଏହି ଟିମ୍ ପଦକ୍ଷେପ ନେବେ। ଏ ନେଇ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସୂଚନା ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ଚଳିତ ମାସ 15 ତାରିଖରେ ମିଳିବା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଏହି ଯୋଜନା ଅଧୀନରେ ଗତ ଡିସେମ୍ବର 30 ତାରିଖ ପର୍ଯ୍ୟନ୍ତ ସର୍ଭେ ପାଇଁ ଅବଧି ଧାର୍ଯ୍ୟ ହୋଇଥିବାବେଳେ ଏହାକୁ ଜାନୁଆରୀ 15 ତାରିଖ ଯାଏ ବୃଦ୍ଧି କରାଯାଇଥିବା ଶ୍ରୀମତୀ ପରିଡ଼ା କହିଛନ୍ତି।
ସୁଭଦ୍ରା ମିଳିବ ଯେବେ ଗାଁରେ ଥିବା ଶେଷ ମହିଳାଟେ ଆପ୍ଲିକେସନର ଭୁଲ କ'ଣ ହେଇଛି, ଯେମିତି ଅପ୍ଟିଟ୍ ଆଉଟ୍ ଭୁଲ ହେଇଯାଇଛି, ଏନ୍ପିସିଆଇ ଭୁଲ ହେଇଯାଇଛି। ଆମେ ବ୍ୟାଙ୍କର୍ସ ମିଟିଂ କରିସାରିଲୁଣୁ, ବ୍ୟାଙ୍କ ମାନଙ୍କୁ ନିର୍ଦ୍ଦେଶ ଦେଇସାରିଲୁଣୁ, ଏବେ ଅଙ୍ଗନବାଡ଼ି ଦିଦିମାନେ ଘର ଘର ବୁଲୁଛନ୍ତି ଏବଂ ସମସ୍ତେ 5 ଏକର ଜମି ଅଛି ନାହିଁ, ଇଏ ଯୋଉ ଦ୍ୱନ୍ଦ୍ୱ ଅଛି। 30 ତାରିଖ ଯାଏ ଆମେ କହିଥିଲୁ ଇନକ୍ୱାରୀ ହଉଛି ବୋଲି, ଏଇ ଇନକ୍ୱାରୀକୁ ଆମେ ଏକ୍ସଟେଣ୍ଡ କରିଛୁ, ପୁଣି 15 ଯାଏ ଇନକ୍ୱାରୀ ହବ। ଯିଏ March 30ରେ ବି ଆପ୍ଲାଏ କରିବ ସିଏ ସୁଭଦ୍ରାର 2 କିସ୍ତି ପାଇବ।
ଆସନ୍ତା March 30 ମଧ୍ୟରୁ ଯୋଗ୍ୟ ହିତାଧିକାରୀଙ୍କ ପାଇଁ ଆବେଦନ ପରେ ଏକକାଳୀନ 2 କିସ୍ତି ପ୍ରଦାନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଦୃଷ୍ଟିହୀନ ଏବଂ ଆଂଶିକ ଦୃଷ୍ଟିଦୋଷ ଥିବା ଲୋକଙ୍କ ପାଇଁ ଯୋଗାଯୋଗର ମାଧ୍ୟମ ଭାବେ ବ୍ରେଲିର ମହତ୍ୱ ବେଶ୍ ଗୁରୁତ୍ୱପୂର୍ଣ୍ଣ। ବ୍ରେଲିର ପ୍ରଚଳନ ସମ୍ପର୍କରେ ସଚେତନତା ବୃଦ୍ଧି ଲକ୍ଷ୍ୟରେ ଆଜି ବିଶ୍ୱ ବ୍ରେଲି ଦିବସ ପାଳନ କରାଯାଉଛି। ବ୍ରେଲି ଲିପିର ଉଦ୍ଭାବକ ଲୁଇସ୍ ବ୍ରେଲିଙ୍କ ଜନ୍ମଦିନକୁ ସ୍ମରଣ କରିବା ଲକ୍ଷ୍ୟରେ ପ୍ରତ୍ୟେକ ବର୍ଷ January 4 ବିଶ୍ୱ ବ୍ରେଲି ଦିବସ ଭାବେ ପାଳନ କରାଯାଉଛି। 2018 ମିଳିତ ଜାତିସଂଘ ସାଧାରଣ ସଭାରେ ଏହି ଦିବସ ପାଳନ ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ନୟାଗଡ଼ ଜିଲ୍ଲାରେ ଗର୍ଭଧାରଣ ସମୟରେ ଲିଙ୍ଗ ନିରୂପଣ ଅଧିନିୟମ ଉପରେ ଏକ ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଅଲ୍ଟ୍ରାସାଉଣ୍ଡ କ୍ଲିନିକ୍ର ସ୍ଥାପନ ପାଇଁ ଆବେଦନ କରୁଥିବା ୟୁନିଟ୍ଗୁଡ଼ିକର ପଞ୍ଜୀକରଣ ପ୍ରକ୍ରିୟାକୁ ଜାରି ରଖିବା ପାଇଁ ଆଲୋଚନା କରାଯାଇଛି। ଏଥିସହିତ ଅଲ୍ଟ୍ରାସାଉଣ୍ଡ କ୍ଲିନିକ୍ଗୁଡ଼ିକରେ କାର୍ଯ୍ୟରତ ବ୍ୟକ୍ତିଙ୍କ ସମ୍ପର୍କିତ ପ୍ରମାଣପତ୍ର ଓ ଏ ସମ୍ପର୍କିତ ନିୟମଗୁଡ଼ିକୁ ଯାଞ୍ଚ କରିବାକୁ ଗୁରୁତ୍ୱାରୋପ କରାଯାଇଛି। ଭଦ୍ରକ ଜିଲ୍ଲା ପ୍ରଶାସନ ଓ ସାଳନ୍ଦୀ କେନାଲ ଡିଭିଜନ ପକ୍ଷରୁ ପାଣି ପଞ୍ଚାୟତ ଦିବସ ଉଦ୍ଯାପିତ ହୋଇଯାଇଛି। DRDA ସଭାଗୃହରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ସାଂସଦ ଅଭିମନ୍ୟୁ ସେଠୀ, ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ପ୍ରମୁଖ ଯୋଗଦେଇ ପାଣି ପଞ୍ଚାୟତରେ ଜଳ ସଂରକ୍ଷଣ, କେନାଲକୁ ଜଳ ଯୋଗାଣ ଓ ଚାଷୀଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରି ବିଭାଗୀୟ ଅଧିକାରୀଙ୍କୁ ପଦକ୍ଷେପ ନେବା ପାଇଁ ପରାମର୍ଶ ଦେଇଥିଲେ। ପ୍ରଥମ ସର୍ବଭାରତୀୟ ଜଜେସ୍ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍ ଆଜିଠାରୁ କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆରମ୍ଭ ହୋଇଛି। ଏହି 2-ଦିନିଆ ପ୍ରତିଯୋଗିତାକୁ ପୂର୍ବାହ୍ନ 10:00 ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂ ଏହାକୁ ଉଦ୍ଘାଟନ କରିଥିଲେ। ଏଥିରେ ପଞ୍ଜାବ, ହରିୟାଣା, ମାଡ୍ରାସ୍, କେରଳ, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ ହାଇକୋର୍ଟ ଓ ବହୁ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଓ ବିଚାରପତିଙ୍କ ସମେତ ଅବସରପ୍ରାପ୍ତ ବିଚାରପତି ଭାଗ ନେଇଛନ୍ତି। ଏହି ଚାମ୍ପିୟନସିପ୍ ଆସନ୍ତାକାଲି ଉଦ୍ଯାପନ ସହ ପୁରସ୍କାର ବିତରଣ କରାଯିବ। 2025-26 ଆର୍ଥିକ ବର୍ଷର ବଜେଟ୍ ପ୍ରସ୍ତୁତି ପାଇଁ ଅର୍ଥ ବିଭାଗ ପକ୍ଷରୁ ଜନସାଧାରଣଙ୍କଠାରୁ ମତାମତ ଗ୍ରହଣ କରିବାକୁ ପ୍ରସ୍ତାବ ଦିଆଯାଇଛି। ଚଳିତ ମାସ 31 ପର୍ଯ୍ୟନ୍ତ ନିଜ ମତାମତ ପଠାଇ ରାଜ୍ୟ ସରକାରଙ୍କ ବଜେଟ୍ ପ୍ରସ୍ତୁତି କାର୍ଯ୍ୟକ୍ରମରେ ସକ୍ରିୟ ଯୋଗଦାନ କରିବାକୁ ବିଭାଗ ଅନୁରୋଧ କରିଛି। ସାଧାରଣ ନାଗରିକ, ସମାଜ, ବିଭିନ୍ନ ସଂଘ, ଅନ୍ୟାନ୍ୟ ହିତାଧିକାରୀମାନେ ନିଜର ପରାମର୍ଶଗୁଡ଼ିକୁ ଇମେଲ୍ ଜରିଆରେ odisha.budget@gov.in ପଠାଇ ପାରିବେ। ସେହିପରି ବଜେଟ୍ ସମ୍ବନ୍ଧୀୟ ମତାମତକୁ ହ୍ୱାଟ୍ସଆପ୍ ନମ୍ବର 9431116111 ଓ ଅର୍ଥ ବିଭାଗର ସାମାଜିକ ଗଣମାଧ୍ୟମ ଆକାଉଣ୍ଟ ଦ୍ୱାରା ପଠାଇ ପାରିବେ। ଏଥିରେ ସର୍ବାଧିକ 500 ଶବ୍ଦରେ ରାଜସ୍ୱ, ବ୍ୟୟ ଓ ଅନ୍ୟାନ୍ୟ ଭଳି 3 ବର୍ଗରେ ନିଜର ମତାମତ ଦେଇପାରିବେ। ଇଣ୍ଡିଆନ୍ ସୁପର ଲିଗ୍ ଫୁଟବଲ ପ୍ରତିଯୋଗିତାରେ ଆଜି ଭୁବନେଶ୍ୱରଠାରେ ଓଡ଼ିଶା ଏଫ୍ସି ଏବଂ ଏଫ୍ସି ଗୋଆ ମଧ୍ୟରେ ମୁକାବିଲା ହେବ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅପରାହ୍ନ 5:00 ଏହି ମ୍ୟାଚ୍ ଖେଳାଯିବ। ଚେନ୍ନାଇଠାରେ ଆଜିର ଦ୍ୱିତୀୟ ମ୍ୟାଚ୍ ଜାମସେଦପୁର ଏଫ୍ସି ଓ ବେଙ୍ଗାଲୁରୁ ଏଫ୍ସି ମଧ୍ୟରେ ଅନୁଷ୍ଠିତ ହେବ। ହକି ଇଣ୍ଡିଆ ଲିଗ୍ ପ୍ରତିଯୋଗିତାରେ ଆଜି 2 ମ୍ୟାଚ୍ ଖେଳାଯିବ। ପ୍ରଥମ ମ୍ୟାଚ୍ଟି ଦିଲ୍ଲୀ ଏସ୍ଜି ପାଇପର୍ସ ଏବଂ ସଚି ରାହା ବେଙ୍ଗଲ୍ସ ଟାଇଗର୍ସ ମଧ୍ୟରେ ସନ୍ଧ୍ୟା 6:00 ଅନୁଷ୍ଠିତ ହେବାକୁ ଥିବାବେଳେ ରାତି 8:15 ହାଇଦ୍ରାବାଦ ତୁଫାନ୍ସ ଏବଂ ଗୋନାସିକା ଦଳ ପରସ୍ପରକୁ ଭେଟିବେ। ପାଣିପାଗ ରାଜ୍ୟରେ ଆସନ୍ତା 2 ପର୍ଯ୍ୟନ୍ତ ପ୍ରବଳ ଶୀତ ଜାରି ରହିବ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ ସୂଚନା ଅନୁଯାୟୀ ସୋମବାରଠାରୁ ଶୀତ ପ୍ରକୋପ ହ୍ରାସ ପାଇବ। ଉତ୍ତର ପଶ୍ଚିମ ଭାଗରେ ଏକ ପଶ୍ଚିମା ଝଡ଼ ସକ୍ରିୟ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟକୁ ଉତ୍ତର ଉତ୍ତର ପଶ୍ଚିମ ବାୟୁ ପ୍ରବେଶ କରୁଥିବାରୁ ଶୁଷ୍କ ଥଣ୍ଡା ବାୟୁ ପ୍ରଭାବ ଦୁର୍ବଳ ହେବ। ଏଥିସହ ପୂର୍ବ ଦିଗରେ ଉଷ୍ମ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ରାଜ୍ୟକୁ ପ୍ରଭାବିତ ହେବ, ଫଳରେ ରାଜ୍ୟରେ ଜାରି ରହିଥିବା ଶୀତର ପ୍ରଭାବ ଅପେକ୍ଷାକୃତ ହ୍ରାସ ପାଇବ ବୋଲି ପାଣିପାଗ ବୈଜ୍ଞାନିକ ଉମାଶଙ୍କର ଦାସ ସାମାଜିକ ଗଣମାଧ୍ୟମରେ କହିଛନ୍ତି। ଆସନ୍ତା 24 ମଧ୍ୟରେ ରାଜ୍ୟର ପାଗ ଶୁଖିଲା ରହିବା ସହ ସୁନ୍ଦରଗଡ଼, କନ୍ଧମାଳ, କୋରାପୁଟ, ଅନୁଗୁଳ ଜିଲ୍ଲାର 1-2 ସ୍ଥାନରେ ଘନ କୁହୁଡ଼ି ଦୃଶ୍ୟମାନ ହେବ। ମୁଖ୍ୟ ସମ୍ବାଦ ପୁଣିଥରେ। ଗ୍ରାମବାସୀଙ୍କୁ ସମ୍ମାନଜନକ ଭାବେ ଜୀବନ ଅତିବାହିତ କରିବାକୁ ସରକାର ପ୍ରାଥମିକତା ଦେଉଛନ୍ତି କହିଲେ ପ୍ରଧାନମନ୍ତ୍ରୀ। ସଡ଼କ ସୁରକ୍ଷା ଓ ଦୁର୍ଘଟଣା ହ୍ରାସ ପାଇଁ ବସ୍ରେ ଇଲେକ୍ଟ୍ରୋନିକ୍ ସ୍ମାର୍ଟ ଡିଭାଇସ୍ ଲଗାଯିବା ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା। ଚଳିତ ମାସ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର 4th ପର୍ଯ୍ୟାୟ ଅର୍ଥରାଶି ପ୍ରଦାନ କରାଯିବ କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏବଂ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଇଣ୍ଡିଆନ୍ ସୁପର ଲିଗ୍ ଫୁଟବଲ ପ୍ରତିଯୋଗିତା ରେ ଓଡ଼ିଶା ଏଫ୍ସି ଓ ଏଫ୍ସି ଗୋଆ ମଧ୍ୟରେ ହେବ ମୁକାବିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।